श्रीमद्भागवतम् दशमस्कन्ध सत्तावन अध्याय श्लोक तीन लब्धैस्तदन्तरं राजन् सत्त्वधन्वानमुच्यतु आक्रूरापृतवर्माणो मणिः कस्मान् ब्रूयते लब्धैस्तदन्तरं राजन् सत्त्वधन्वानमुच्यतु आक्रूरापृतवर्माणो मणिं कस्मान् ब्रूयते लब्धैस्तदन्तरं राजन् सत्त्वधन्वानमुच्यतु आक्रूरापृतवर्माणो मणिः कस्मान् ब्रूयते सत्त्वधन्वानमुच्यतु आक्रूरापृतवर्माणो मणिः कस्मान् ब्रूयते लब्धैस्तदन्तरं राजन् सत्त्वधन्वानमुच्यतु आक्रूरापृतवर्माणो मणिः कस्मान् ब्रूयते हरे कृष्ण मातृवृन्द आपणमानक भागवत कथा को स्वागत जनाऊँगी तेनालीर दुई दिन धरि कथा कहते रविवार दिन एकादशी रविवार दिन गत का एकादशी रविवार दिन आम सब रविवार आमर ना रविवार रविवार आम प्रभु कही आम अमाई प्रभु से संडे प्रोग्राम पर कथा कही कि आम य्लोकटी लिखी से दिन कथा बोली आम भावलु जहा हूँ ता पर दिन एकादशी पड़गला एकादशी आम प्रभुपाद कथा कह तेणु आज द्वादशी आम ये कथा कहने आरंभ करु तेणु ये हूँ आम जो लीला चलती द्वारकार लीला द्वारकार भगवान लीला ये द्वारका लीलार जाऊँगी जदिओ ये बर्तमान जो कथा चलती ये हूँ हस्तिनापुर कथा ना हस्तिनापुर ना हस्तिनापुर भगवान आसी जाइए गत का पूर्व जो आम कथा कहते भगवान आसिक कौटि हस्तिनापुर रे भीष्म एवं द्रोण इत्यादि मान सहित मिशंट ये सब कथा कहते तेणु बर्तमान जेहेतु भगवान द्वारकारी नहांती तेणु बर्तमान द्वारकापुर अवस्था कौन विषय वर्णना कर लब्ध्वा एतत् अंतरं राजन् वर्तमान भगवान अंतरित हो गले अंतरम भगवान आउ ना वर्तमान द्वारका जदिओ भगवान अच्छा सब अच्छा भगवान को कौट प्रकट रही कौटे अप्रकट रोच भगवान सब विद्यमान द्वारका चलीगला भगवान द्वारका ना नुह कि प्रकट भाव से ना तेणु ये बर्तमान सुजोग मिलला अक्रूर एवं कृतवर्मा को कौन कले ना लब्ध्वा एतत् अंतरम अंतरम राजन् सुखदेव गोस्वामी परीक्षित महाराज कथा कहते परीक्षित सुखदेव गोस्वामी भगवान लीलार तलीन हो रही भगवान ये गले से कले से गले लब्ध्वा कथा मग्न हो रही सुखदेव परीक्षित महाराज से भाव कथा मग्न हो रही आम गोटे दिन न खाई नपी रही कष्ट हो जा विश्राम तो नौ अंतपक्ष विश्राम नौचे किंतु ये सात दिन सात राति जो कथा चलसी कथा श्रवण करतन करन स्टप କୌଣସି ଖାଦ୍ୟ ଗ୍ରହଣ ନାହିଁ, କୌଣସି ପାନୀୟ ଗ୍ରହଣ ନାହିଁ, କୌଣସି ବିଶ୍ରାମ ମଧ୍ୟ ନାହିଁ। କାହିଁକି ନାହିଁ? ଭଗବାନ କଥା। ଭଗବାନ କଥା ହେଉଛି ଅମୃତ। ଦଶମ ସ୍କନ୍ଧରେ ଆରମ୍ଭରେ ସେ କଥା କହିଛନ୍ତି ପରୀକ୍ଷିତ ମହାରାଜ। କହୁଛନ୍ତି କ'ଣ କହିଛନ୍ତି, କିନ୍ତୁ ଏ ଯେଉଁ ଭଗବାନ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା ନ କରିବାର କାରଣ ହେଉଛି ନବମ ଦଶମ ସ୍କନ୍ଧର ଲୀଳାକୁ କାରଣ ହେଉଛି ଏତେଦିନ ପର୍ଯ୍ୟନ୍ତ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି କି ପାନୀୟ ଗ୍ରହଣ କରିନାହାନ୍ତି କି ବିଶ୍ରାମ ମଧ୍ୟ ନେଇନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀଙ୍କ ମନର ଭାବ ହେଉଛି ପରୀକ୍ଷିତ ମହାରାଜ ଟିକିଏ ଅନ୍ତତଃ ପକ୍ଷେ ଟିକିଏ ଜଳପାନ କରନ୍ତୁ ବା ଟିକିଏ ବିଶ୍ରାମ ନିଅନ୍ତୁ, ହରିକୃଷ୍ଣ କୀର୍ତ୍ତନ ହେଉ ବା ଏଇଭଳି ଭାବରେ ଚିନ୍ତା। ସେଥିପାଇଁ ଭଗବାନ ଲୀଳାକୁ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ଅତି ଅଳ୍ପ ଦୁଇ ଚାରୋଟି ଶ୍ଳୋକରେ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ ଶ୍ଳୋକଟି କହୁଛନ୍ତି ଯେ କ'ଣ ମୁଁ ଯେଉଁ ଗୁଡ଼ାକ ଖାଦ୍ୟ ଗ୍ରହଣ କରି ନୈଷା ଦୁସ୍ତ କ୍ଷୁଧା ନୈଷା କ'ଣ ତକ୍ତ ଦମପି ନ ଭାତ ନୈଷା ଏ ଯେଉଁ କ୍ଷୁଧାଟା କ୍ଷୁଧାଟା ବହୁତ ସହାୟ କରିପାରିବ ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ତକ୍ତ ଦମପି ନ ଭାତ ଅତେ ଏ ଯେଉଁ ଖାଦ୍ୟ ମୁଁ ଗ୍ରହଣ କରୁନାହିଁ, ଖାଦ୍ୟ ତ କଥା ଭଲ ବଡ଼ ଭଲ କଥା, ଜଳ ଟିକେ ମଧ୍ୟ ଗ୍ରହଣ କରୁନାହିଁ। କ'ଣ ସେ ଶୋକ ନ କହୁଛନ୍ତି ଯେ କ'ଣ ନୈଶା ଅତି ଦୁଃସାହା କ୍ଷୁନ୍ମା ଅତି ଦୁଃସାହା କେହି ସହ୍ୟ କରିପାରିବେ ନାହିଁ ଏଭଳି ଯେଉଁ ରହିଛି କ୍ଷୁଧା। ଖାଦ୍ୟ ଗ୍ରହଣ ନକଲେ କେମିତି ଆମକୁ ଲାଗୁଛି ଶହେ ଜଣ ସହ୍ୟ କରିପାରିବେ ନାହିଁ ଦୁଃସାହା। କିନ୍ତୁ ପରୀକ୍ଷିତ ମହାରାଜଙ୍କୁ କିଛି କଷ୍ଟ ଲାଗୁନାହାନ୍ତି, ଏମିତିକି ତକ୍ତ ଦମପି ନ ବାହାରତେ ଜଳ ମଧ୍ୟ ସେ ଗ୍ରହଣ କରୁନଥିଲେ କିନ୍ତୁ ତାଙ୍କୁ କଷ୍ଟ ଲାଗୁନଥିଲା। କାହିଁକି ନା ପିବନ୍ତମ ତନ୍ ମୁଖାମ୍ବୁଜ ତାଙ୍କ ସୁଖଦେବ ଗୋସ୍ୱାମୀଙ୍କର ମୁଖ ପଦ୍ମରୁ ସେ ପାନ କରୁଥିଲେ। ଚିଉତମ ହରି କଥା ଅମୃତମ ହରି ହରିଙ୍କ କଥାକର ଅମୃତ ପାନ କରୁଥିଲେ। ତେଣୁ ତାଙ୍କୁ କୌଣସି ଚିନ୍ତା ନଥିଲା ମୁଁ ଖାଦ୍ୟ ଗ୍ରହଣ କରିନାହିଁ, ଟିକେ ରେଷ୍ଟ ନେଇନାହିଁ, ନିଦ ମଧ୍ୟ ହେଉନଥିଲା। ସେ ଥିଲେ କେଉଁ ସ୍ତରର ଅପ୍ରାକୃତ ସ୍ତରରେ ଥିଲେ, ତେଣୁ ଏ ପ୍ରାକୃତିକ ବସ୍ତୁ ତାଙ୍କୁ କିଛି ବାଧା ଦେଉନଥିଲା। ତେଣୁ ଏଇଭଳି ଭାବରେ କହିବାରୁ ତାପରେ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଆରମ୍ଭ କରିଛନ୍ତି ଭଗବାନଙ୍କ ଲୀଳାକୁ। ତେଣୁ ଏଠି ଯେତେବେଳେ କହୁଛନ୍ତି ଏଇଟା ଗଙ୍ଗା ନଦୀ ତଟରେ ସୁକର୍ତ୍ତାଲ ରହିଛି ସେଠି କଥା କହୁଛନ୍ତି, ଚାରି ପାଞ୍ଚ ଦିନ ହେଇଗଲାଣି, ସାତ ଦିନ କଥା ଚାଲିଛନ୍ତି ସେଠି। ତେଣୁ ଭଗବାନଙ୍କ ଲୀଳାକୁ ଆ ପୂର୍ବ ଶ୍ଲୋକରେ ବର୍ଣ୍ଣନା କରିକିରି ବର୍ତ୍ତମାନ କହୁଛନ୍ତି ଏଇ ଶ୍ଲୋକଟି କହୁ ଲଭା ଏଇ ଅନ୍ତରମ ରାଜନ। ତେଣୁ ରାଜନ ଶବ୍ଦ ସମ୍ବୋଧିତ କରିଛନ୍ତି ରାଜନ, କାହିଁକି ଏ ସିଚୁଏସନ୍ ଯେଉଁ ରହିଛି ରାଜାମାନେ ଏଇଟାକୁ ବୁଝିପାରିବେ। ରାଜାଙ୍କର ଯଦି ଠିକ୍ ଭାବରେ ଶାସନ ନ ରହିବ ତାହେଲେ କିଭଳି ଅବସ୍ଥା ହେବ, ଚୋର ତସ୍କର ମାନେ ସବୁ ଇଏ ହେଇଯିବେ। ତେଣୁ ଏଇଭଳି ରାଜାଙ୍କର ଶାସନ ଠିକ୍ ଭାବରେ ଥିବାରୁ ଚୋର ତସ୍କର ମାନେ ରହିଛନ୍ତି, କଣ୍ଟ୍ରୋଲ ହେଇକି ରହିଛନ୍ତି, ନହେଲେ ସେମାନେ ଚାରିଆଡ଼େ ସବୁ ଉପଦ୍ରବ ସୃଷ୍ଟି କରିବେ। ତେଣୁ ଏଇଠି ଯଦି ଏମାନେ ଚୋର ତସ୍କର ନୁହଁ କିନ୍ତୁ ଭଗବାନଙ୍କ ଲୀଳା ଭଗବାନଙ୍କ ଲୀଳା ଚାଲିଛି ବୁଝିବାକୁ ପଡ଼ିବ। ତେଣୁ ଆକ୍ରୁର କୃତବର୍ମା ସତ୍ୱଧନ୍ମାନ ଅମୁଚତୁ ସତ୍ୱଧନ୍ମାନ ଉଚ୍ଚତୁ ସତ୍ୱଧନ୍ମା ଜଣେ ଥିଲେ, ସେ ଯାଦବ ଜଣେ ଥିଲେ, ଯାଦବ ଦ୍ୱାରକାରେ ଜଣେ ଦ୍ୱାରକାବାସୀ ଥିଲେ, ସେ ରାଜାଙ୍କର କାର୍ଯ୍ୟରେ ନିଯୁକ୍ତ ଥିଲେ। ଅକ୍ରୁର କୃତବର୍ମା ଏମାନେ ସବୁ ରାଜାଙ୍କର ଭଗବାନଙ୍କର ଲୀଳା ସବୁ ଥିଲେ। ଅକ୍ରୁର ଯେଉଁ ମନ୍ତ୍ରୀ ଥିଲେ ଆପୂର୍ବରୁ ଆମେ ଶୁଣିଛେ, କଂସଙ୍କର ମନ୍ତ୍ରୀ ସେ ଥିଲେ, ଆସିକି ଭଗବାନ ନେଇକି ଯାଇଥିଲେ ମଥୁରାକୁ। ତେଣୁ ମନ୍ତ୍ରୀ ଥିଲେ, ଏଠି ଆଚାର୍ଯ୍ୟ କହୁଛନ୍ତି ବର୍ତ୍ତମାନ ତାଙ୍କର କାର୍ଯ୍ୟ କ'ଣ ଥିଲା ନା ସବୁ ନ୍ୟାୟ କରୁଥିଲେ, ନ୍ୟାୟ ପ୍ରଦାନ କରୁଥିଲେ, କ'ଣ ଯେ ଅନ୍ୟାୟ ହେଲା କ'ଣ ହେଲା ସବୁ ନ୍ୟାୟ ପ୍ରଦାନ କରୁଥିଲେ ଦିନବେଳା। କୃତବର୍ମା ଏ ରାତିବେଳା ଲ ଆଣ୍ଡ ଅର୍ଡ଼ର ପୋଲିସ ଦାୟିତ୍ୱ ରହିଛି, ଚୋରି ଚୋର ତସ୍କର ଯେମିତି ନ ହେଉ ଏଇଭଳି ଭାବରେ ଏ ଦାୟିତ୍ୱରେ ଥିଲେ କୃତବର୍ମା। କୃତବର୍ମାଙ୍କ କଥା ଆସିବ ଏ ବହୁତ ଜଣେ ଦକ୍ଷ ଥିଲେ, ଏତେ ଦକ୍ଷ ଥିଲେ ଆମର ଯେଉଁ କ'ଣ ମହାଭାରତ ଯୁଦ୍ଧରେ ଯେଉଁ ରହିଛନ୍ତି ଏଗାର ଅକ୍ଷଣୀ ସୈନ୍ୟ ଥିଲେ। ମହାଭାରତ ଯୁଦ୍ଧରେ ଗୋଟିଏ ଅକ୍ଷଣୀ ସୈନ୍ୟ ସଂଖ୍ୟା କେତେ? ହଁ, ଦୁଇ ଲକ୍ଷ 18,700। ତେଣୁ ଯେତେବେଳେ ପ୍ରସଙ୍ଗଟି ଆସି ଯେତେବେଳେ ଉଦ୍ୟୋଗ ପର୍ବରେ ମହାଭାରତର ବର୍ଣ୍ଣନା କରାଯାଇଛି, ଉଦ୍ୟୋଗ ପର୍ବରେ ଯେତେବେଳେ ଯୁଦ୍ଧ ଭଗବାନ ଯାଇଥିଲେ ଯୁଦ୍ଧକୁ ଏଡ଼େଇବା ପାଇଁ, ସେ କଥା ହେବା ପାଇଁ ଯାଇଥିଲେ, ଭଗବାନ ଶାନ୍ତି ଦୂତ ରୂପରେ ଯାଇଥିଲେ। ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଜଗାଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗାତ କୃଷ୍ଣ ନାନି ପୁଂସାମୃତାୟନାନି ରାଜୋରୁମେନେ କ୍ଷତ ପୂର୍ଣ୍ଣଲେସା। ଭଗବାନ ଶାନ୍ତିଦୂତ ରୂପରେ ଆସିଥିଲେ। ତଦାଚ ପାର୍ଥ ପ୍ରହିତ ସଭାୟା, ଯେତେବେଳେ କୌରବମାନେ ଚକ୍ରାନ୍ତ କରିକିରି ପାଣ୍ଡବମାନଙ୍କୁ ତାଙ୍କ ରାଜ୍ୟରୁ ବିତାଡ଼ିତ କରିଥିଲେ, 12 ବର୍ଷ ବନବାସ ଏବଂ 1 ବର୍ଷ ଅଜ୍ଞାତବାସ, ଏବଂ 1 ବର୍ଷ ଅଜ୍ଞାତବାସରେ ଯଦି ଧରା ପଡ଼ିଲେ ପୁଣି ଆଉ ଥରେ 12 ବର୍ଷ ବନବାସ। ଆଉ ଦୁର୍ଯ୍ୟୋଧନ ଚିନ୍ତା କରିନଥିଲେ ଯେ ଧରା ପଡ଼ିବେନି ବୋଲି, ତାଙ୍କର ସବୁ ପୃଥିବୀରେ ସାରା ତାଙ୍କର ରହିଛନ୍ତି, ଗୋଇନ୍ଦା ବିଭାଗ ସବୁ ରହିଛନ୍ତି, ତେଣୁ ଧରିଦେବେ, ପୁଣି ଧରିଦେବେ, ସେ ପୁଣି ଆଉ ଗୋଟେ 12 ବର୍ଷ ଯିବେ ବନବାସ ଯିବେ, ଏଇଭଳି ଭାବରେ ଚିନ୍ତା ଥିଲେ ଦୁର୍ଯ୍ୟୋଧନ। ତେଣୁ ଏଇଭଳି ଭାବରେ ଭଗବାନ ଯାହାକୁ ରକ୍ଷା କରିବେ ତାଙ୍କର କିଏ କ'ଣ କରିପାରିବ, 1 ବର୍ଷ କାଳ ଅଜ୍ଞାତବାସରେ ରହିଗଲେ ବିରାଟ ରାଜ୍ୟରେ, ଜାଣିପାରିଲେ ନାହିଁ ଦୁର୍ଯ୍ୟୋଧନ ତାର ସମସ୍ତ ଚେଷ୍ଟା ମାଧ୍ୟମରେ ମଧ୍ୟ, ସମଗ୍ର ସରକାରୀ ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ଜାଣିପାରିଲେ ନାହିଁ, ଜାଣିଲା ବେଳକୁ ସେତେବେଳକୁ ବର୍ଷ ପାର ହେଇଯାଇଥିଲା। ତେଣୁ ମୋବାଇଲ ଥିଲେ ବି ବର୍ତ୍ତମାନ କ'ଣ ଜାଣିପାରିଲେ ସରକାର, ଆମେରିକା ସରକାର ଜାଣିପାରିଲେ କେଉଁଠି ଇଏ ଥିଲେ ଲଢ଼େନ୍ ମାରିଦେଲେ, ବହୁତ ପରେ ବହୁତ ଜାଣିଲେ ନା, ଆଉ ଏତେ ସହଜ ଜାଣିପାରିଲେ। ତେଣୁ ଇଏ ଯେଉଁଠି ଭଗବାନ ସବୁ ଜାଣନ୍ତି, ଭଗବାନ ଏମିତି ନାହିଁ କିଛି ଜାଣିପାରନ୍ତି ନାହିଁ, ତେଣୁ ଭଗବାନ ଯାହାକୁ ଯେତେବେଳେ ଚାହିଁବେ ମାରିବା ପାଇଁ ମାରିବେ, ଯାହାକୁ ଯେତେବେଳେ ରଖିବା ପାଇଁ ରଖିବେ, ଇଏ ହେଉଛି ମୂଳ ଜିନିଷ, ମୋବାଇଲ ଫୋବାଇଲ କିଛି କାର୍ଯ୍ୟ କରିବ ନାହିଁ। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ଅନ୍ତିମରେ ଗୋଟେ ମିଟିଂ ହେଲା, ମିଟିଂ ହେଲା ପରେ ସେତେବେଳେ କୃଷ୍ଣ ଯାଇଥିଲେ, ବଳରାମ ଯାଇଥିଲେ, ସତୀକୁ ଯାଇଥିଲେ, ଏବଂ ବିରାଟ ରାଜ୍ୟରେ ସେସବୁ ଆଲୋଚନା ଚାଲିଥିଲା, ପାଣ୍ଡବମାନଙ୍କ ସହିତ ଆଲୋଚନା ଚାଲିଥିଲା ବର୍ତ୍ତମାନ କ'ଣ କରାଯିବ। ତେଣୁ ଯେତେବେଳେ ଆରମ୍ଭ ହେଲା, ସେହି ସମୟରେ ବଳରାମ କହିଲେ ଯେ ବର୍ତ୍ତମାନ ଆମେ କୌରବମାନଙ୍କୁ କହିବା, ସେ ରାଜ୍ୟ ଅଧା ରାଜ୍ୟ ଦେବେ, ପାଣ୍ଡବମାନେ ଅଧା ରାଜ୍ୟରେ, କୌରବମାନେ ଅଧିକ ରାଜ୍ୟରେ ରହିବେ, ଶାନ୍ତିରେ ରହିବେ, ଏଇଭଳି ବଳରାମ କହିଲେ। ତେଣୁ ସାତକି ସେ କଥା ଶୁଣିକିରି ବହୁତ ବଳରାମ ଉପରେ କ୍ରୋଧ ପ୍ରକାଶ କରି କହିଲେ, ଆପଣ ଯାଇ କୁହନ୍ତୁ, ତାହେଲେ ଆପଣ ଯାଇ କୁହନ୍ତୁ, ସେ ଦେଇଦେବେ, ଆମେ ଇଏ ନେଇଯିବେ, ଭଲ କଥା ହେବ। ତେଣୁ ବଳରାମ କହିବେ, ନାହିଁ ନାହିଁ କୃଷ୍ଣ, ମୁଁ କହିବାରେ ଟିକେ ମୋର ଅସୁବିଧା ଅଛି, କ୍ରୋଧ ଅଛି ବଳରାମଙ୍କ କ୍ରୋଧ ରହିଛି, ତେଣୁ କୃଷ୍ଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି, ସବୁ କଥା କହିବାରୁ ଧୁରନ୍ଧର, ସିଏ ସବୁ କଥା ଏଭଳି ଭାବରେ କହିବେ। ଅର୍ଜୁନ କହୁଥିଲେ ମୁଁ ଯୁଦ୍ଧ କରିବି ନାହିଁ, ଭଗବାନ ତାଙ୍କୁ କହିଲେ ଏଭଳି ଭାବରେ ପ୍ରାକ୍ଟିସ୍ କରିଦେଲେ, ଭଗବାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ତୁମେ କ'ଣ ଚାହୁଁଛୁ କରିବା ପାଇଁ, ନା ପ୍ରଭୁ ଆପଣ ନ କହିଲେ ମଧ୍ୟ ମୁଁ ଯୁଦ୍ଧ କରିବି, ଭଗବାନ ଏଭଳି ତାଙ୍କର ରହିଛି ପ୍ରାକ୍ଟିସ୍ ସବୁ ରହିଛି, ଭଗବାନ କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ, ତେଣୁ ଇଏ ହେଉଛନ୍ତି ଭଗବାନ। ତେଣୁ ଯାହା ହେଉ, କୃଷ୍ଣ ଗଲେ, କୃଷ୍ଣ ବହୁତ ସୁନ୍ଦର ଭାବରେ କଥା କହିଲେ, ଅମୃତାୟନାନି ଅମୃତପୂର୍ଣ୍ଣ କଥା କହିଲେ, ନାତାନି ପୁଂସା ଅମୃତାୟନାନି, ଭଗବାନ କହିଲେ କୌରବମାନଙ୍କୁ ଯାଇକରି କହିଲେ, ଦେଖ ପାଣ୍ଡବମାନଙ୍କ ସମଗ୍ର ପୃଥିବୀ, କାରଣ ସେ ରାଜସ୍ୱ ଯଜ୍ଞ କରିଥିଲେ, ସମଗ୍ର ପୃଥିବୀ ତାଙ୍କ ଅଧୀନରେ ଥିଲେ, କିନ୍ତୁ ବର୍ତ୍ତମାନ ସିଏ କହିଲେ ନା ସମଗ୍ର ପୃଥିବୀ ଦେଇ ହେବ ନାହିଁ, ଆଉ କ'ଣ ଅଲ୍ଟରନେଟିଭ୍ ଅଛି, ନା ଅଲ୍ଟରନେଟିଭ୍ ହେଉଛି ଅଧା ଦିଅ, ନା ଅଧା ବି ଦେଇ ହେବନି, ଆଉ କିଛି ଅଲ୍ଟରନେଟିଭ୍ ଅଛି, ନା ଅଛି 5 ଖଣ୍ଡି ଗ୍ରାମ ଦିଅ, ଏହା 5 ଖଣ୍ଡି ଗ୍ରାମ ସୂଚିଆକ୍ର ମେଦିନି ମୁଁ ଦେବି ନାହିଁ, ଏଇଭଳି ଭାବରେ ଯେତେବେଳେ ଦୁର୍ଯ୍ୟୋଧନ କହିଲେ, ଭଗବାନ ଯୁଦ୍ଧ ଘୋଷଣା କରି ଆସିଗଲେ। ଏସବୁ ସଭା ପର୍ବରେ ବର୍ଣ୍ଣନା, ଉଦ୍ୟୋଗ ପର୍ବରେ ସବୁ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲା। ଯୁଦ୍ଧ ପାଇଁ ଯେତେବେଳେ ପ୍ରସ୍ତୁତି ଆରମ୍ଭ ହୋଇଗଲା, ସେତେବେଳେ ଭଗବାନ ଦ୍ୱାରକାରେ ଶୟନ କରିଥିଲେ ଇଏ ହସ୍ତିନାପୁରରୁ ଯାଇଥିଲେ ଦୁର୍ଯ୍ୟରାଷ୍ଟ୍ର, ଏ କ'ଣ ଦୁର୍ଯ୍ୟୋଧନ ଯାଇଥିଲେ, ଏବଂ ବିରାଟ ରାଜ୍ୟରୁ ଅର୍ଜୁନ ଆସିଲେ ଭଗବାନ ପାଖକୁ, ଦ୍ୱାରକାକୁ ଆସିଲେ, ଭଗବାନ କ'ଣ କଲେ ନା ଶୟନ କରିଥିଲେ, ଭଗବାନ ସବୁ ଜାଣନ୍ତି, ତେଣୁ ଦୁର୍ଯ୍ୟୋଧନ ତାଙ୍କର ସମ୍ମୁଖୀନ ହେବେ, ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି ଭଗବାନ କୃଷ୍ଣଙ୍କର ପୁତ୍ର ସାମ୍ବ, ତେଣୁ ସମ୍ମୁଖୀ କୁଆଡ଼େ ଗଲେ ବୋଲି ବସିଗଲେ ଭଗବାନ ତାଙ୍କର ବେଡ଼ରୁମ୍ରେ ଶୟନ କରିଥିଲେ, ଯାଇକିରି ଭଗବାନଙ୍କ ମସ୍ତକ ପାଖରେ ଗୋଟେ ଥିଲା ଆସନ ଥିଲା, ଚେୟାରଟେ ଥିଲା, ଭଗବାନ ସେ ଦୁର୍ଯ୍ୟୋଧନ ସେଇଠି ବସିଛନ୍ତି, କେତେବେଳେ କୃଷ୍ଣଙ୍କର ନିଦ ଭାଙ୍ଗିବ, ଏହି ସବୁ ନିଦ୍ରା ହେଉଥିଲା, ଚିନ୍ତା କରୁଛନ୍ତି ଦୁର୍ଯ୍ୟୋଧନ କେମିତି ଶୀଘ୍ର ଉଠିବେ, ମୁଁ କେମିତି ଶୀଘ୍ର ତାଙ୍କୁ କହିବି ମୋତେ ସାହାଯ୍ୟ କରିବା ପାଇଁ, ଏଭଳି ଭାବେ ଚିନ୍ତା କରୁଛନ୍ତି, କ'ଣ ଖାଲି ଛଟପଟ ହେଉଛନ୍ତି, କିନ୍ତୁ ଏହି ସମୟରେ ଅର୍ଜୁନ ଆସି ପହଞ୍ଚିଗଲେ, ଅର୍ଜୁନ ଆସି ପହଞ୍ଚିଗଲେ ଦେଖିଲେ ଭଗବାନ ଅଛନ୍ତି, ଭଗବାନ ମିତ୍ର, କେତେବେଳେ ଅର୍ଜୁନ ଦ୍ୱାରକାରେ, କେତେବେଳେ କୃଷ୍ଣ ଅର୍ଜୁନ ପାଖରେ, ଏହିଭଳି ଭାବେ ଚାଲିଛି। ତେଣୁ ଯେତେବେଳେ ଅର୍ଜୁନ ଆସି ପହଞ୍ଚିଗଲେ ଭଗବାନ ପାଦପଦ୍ମରେ ପାଖରେ ବସିଛନ୍ତି, ଭଗବାନ ସୁନ୍ଦର ମୁଖକୁ ନିରୀକ୍ଷଣ କରୁଛନ୍ତି, କେତେ ସୁନ୍ଦର ମୁଖ ଭଗବାନଙ୍କର, କିନ୍ତୁ ଏହିଭଳି ଭାବରେ ଭଗବାନ ଉଠି ପଡ଼ିଲେ, ଅର୍ଜୁନ ପଚାରିଲେ ଅର୍ଜୁନ ତୁମେ କେତେବେଳେ ଆସିଲ, ଏଇଭଳି ଭାବରେ କଥା ହେଲା। ସେହି ସମୟରେ ଦୁର୍ଯ୍ୟୋଧନ କହୁଛନ୍ତି ଦ୍ୱାରକାଧୀଶ ମୁଁ ମଧ୍ୟ ଆସିଛି ସମୁଦି, ତମେ ଆସିଛ ଆଉ ଭଗବାନ କ'ଣ ଏମିତି ପଛକୁ ଅନୁସାରେ ରକ୍ଷା କରିବ, ଆଚ୍ଛା ଆଚ୍ଛା। ତେଣୁ କହିଲେ ମୁଁ ଆଗ ଅର୍ଜୁନଙ୍କୁ ଦେଖିଲି, ତାପରେ ଅର୍ଜୁନ ମଧ୍ୟ ବୟସରେ କମ୍, ତେଣୁ ଅର୍ଜୁନଙ୍କୁ ପଚରାଯିବ କ'ଣ ପାଇଁ ସେ ଆସିଛନ୍ତି। ଦୁର୍ଯ୍ୟୋଧନ କହିଲେ କାହିଁକି ମୁଁ ଏଠି ବସିଲି, ଆଗରେ ବସିଥିଲି, ହେଇଥାନ୍ତା ନହେଲେ ତଳେ ବସିଯାଇଥାନ୍ତି ପଛକେ, ଏଠି କାହିଁକି ଏ ଚିନ୍ତା କରୁଛନ୍ତି। ଅର୍ଜୁନ କହିଲେ ଦେଖ ଅର୍ଜୁନ କ'ଣ ପାଇଁ ଆସୁଛୁ ନା, ପ୍ରଭୁ ସାହାଯ୍ୟ ମାଗିବା ପାଇଁ ଆସୁଛୁ, ଯୁଦ୍ଧ ତ ହେବ, ତେଣୁ ଆପଣ ଯଦି ସାହାଯ୍ୟ କରନ୍ତୁ, ନା ମୁଁ ତ କୌଣସି ଅସ୍ତ୍ର ଗ୍ରହଣ କରିବି ନାହିଁ, ମୁଁ କ'ଣ ପ୍ରତିଜ୍ଞା କରିଛି କୌଣସି ଅସ୍ତ୍ର ଗ୍ରହଣ କରିବି ନାହିଁ, ଆଉ ମୋର ସୈନ୍ୟ ରହିଛି, ଚତୁରଙ୍ଗିଣୀ ସୈନ୍ୟ, ଏକ ଅକ୍ଷୁଣୀ ସୈନ୍ୟ ରହିଛନ୍ତି, ଏ କୃତବର୍ମା କଥାରୁ ଏ କଥା ଆସିଲା, ଏ କୃତବର୍ମା ଥିଲେ ସେ ତାଙ୍କ ସୈନ୍ୟ ଭିତରେ, ତେଣୁ ତୁମେ କେଉଁଟା ନେବା ପାଇଁ ଚାହୁଁଛ, ଟସ୍ ଟସ୍ ନିଅ, ଫେଡ଼ ନା ତେଲ କେଉଁଟା ନେବ। ତେଣୁ ଦୁର୍ଯ୍ୟୋଧନ ଚିନ୍ତା କରୁଛନ୍ତି, ଆରେ ମୋତେ ଯଦି କହିଥାନ୍ତି ତାହେଲେ ମୁଁ ଆଗ ନେଇଯାଇଥାନ୍ତି ସୈନ୍ୟମାନଙ୍କୁ, କିନ୍ତୁ ଅର୍ଜୁନ ତ ବର୍ତ୍ତମାନ ସୈନ୍ୟକୁ ମାଗି ନେଇଯିବ, କ'ଣ କରିବା ଯାହା ହେବ ହେବ, ଏଇଭଳିଆ ଚିନ୍ତା କରୁଛନ୍ତି। ଅର୍ଜୁନ କହୁଛନ୍ତି ପ୍ରଭୁ ମୋର ଦରକାର ଆପଣ, ନା କ'ଣ କହୁଛ, ଭଲ କି କୁହ ଚିନ୍ତା କରି କ'ଣ କହୁଛ, ନା ନାହିଁ ପ୍ରଭୁ ଆପଣ ମୋର ଦରକାର, ନା ସୈନ୍ୟ ନା ସୈନ୍ୟ ଦରକାର ନାହିଁ। ତେଣୁ ଦୁର୍ଯ୍ୟୋଧନ ଶୁଣିକିରି ବହୁତ ଆନନ୍ଦିତ ହେଇଗଲେ, କହିଲେ ଦ୍ୱାରକା ଦେଇଛି ବର୍ତ୍ତମାନ ଆଜ୍ଞା ଦିଆଯାଉ, ସୈନ୍ୟମାନଙ୍କୁ ନେଇକି ପଳେଇବି, ନା ହଁ ତା, ତେଣୁ ସେ ସୈନ୍ୟମାନଙ୍କ ଭିତରେ ଥିଲେ କୃତବର୍ମା, ଏଇ କୃତବର୍ମା କଥା ଆସିଛି। ଏଗାର ଅକ୍ଷୁଣୀ ସୈନ୍ୟ ଥିଲେ, ପାଣ୍ଡବମାନଙ୍କ ପାଖରେ ଥିଲେ ସାତ ଅକ୍ଷୁଣୀ ସୈନ୍ୟ, କିନ୍ତୁ ଏଗାର ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ, କିନ୍ତୁ କୌରବ ପକ୍ଷରେ ତିନି ଜଣ ବଞ୍ଚିକି ରହିଥିଲେ, ସେ ତିନି ଜଣ କିଏ କିଏ, ନା ତାଙ୍କ ଭିତରେ ଥିଲେ କୃତବର୍ମା, ଆଉ ଜଣେ ଅଛନ୍ତି କିଏ କୃପାଚାର୍ଯ୍ୟ, ଆଉ ଜଣେ ଅଛନ୍ତି ଅଶ୍ୱତ୍ଥାମା, ଅଶ୍ୱତ୍ଥାମା ବର୍ତ୍ତମାନ ମଧ୍ୟ ବଞ୍ଚିକି ରହିଛନ୍ତି, ଆଉ ପର ଯେଉଁ ଆସିବ ମନ୍ୱନ୍ତର ଆସିବ ସେହି ସମୟରେ ସେ ସପ୍ତର୍ଷି ହେବେ ଅଶ୍ୱତ୍ଥାମା। ତେଣୁ ଏହିଭଳି ଭାବରେ ରାତାରାତି ସବୁ ଯେଉଁମାନେ ଗୋଟିଏ ଅକ୍ଷୁଣୀ ସୈନ୍ୟ ଥିଲେ ପାଣ୍ଡବମାନଙ୍କର, ତାଙ୍କୁ ସବୁ ହତ୍ୟା କଲେ, ଏବଂ ପାଣ୍ଡବମାନଙ୍କ ପୁତ୍ର ଥିଲେ ତାଙ୍କୁ ହତ୍ୟା କରିକି ଅଶ୍ୱତ୍ଥାମା ନେଇଗଲେ, ଏବଂ ଭଗବାନ ପାଣ୍ଡବମାନଙ୍କୁ ନେଇଯାଇଥିଲେ ଅନ୍ୟ ସ୍ଥାନକୁ, ଏଭଳି ଭାବରେ କଥା ସବୁ ରହିଛି। ତେଣୁ ଏଇ ସେ କୃତବର୍ମା ଏବଂ ଅକ୍ରୁର, ଅକ୍ରୁରଙ୍କ ବିଷୟରେ ତ ଆମେ ଶୁଣିଛେ ବହୁତ କଥା ଆଗରୁ, ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ଏବଂ ଆମର ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ତା ଦେହରୁ ଇଏ ହେଉଛି ବନ୍ଦନାର, ସେ ହେଉଛନ୍ତି ଆଚାର୍ଯ୍ୟ। ଭାଗବତ ଦଶମ ସ୍କନ୍ଧ ଚାଳିଶ ଅଧ୍ୟାୟରେ ଅକ୍ରୁର ଯେତେବେଳେ ଭଗବାନ ଆଣିକି ଯାଉଥିଲେ କୃଷ୍ଣ ବଳରାମଙ୍କୁ ବୃନ୍ଦାବନ ମଥୁରା, ବୃନ୍ଦାବନ ସେ ଯେଉଁ ନନ୍ଦଗାଁରୁ, ନନ୍ଦଗାଁରୁ ମଥୁରା ନେଉଥିଲେ, ସେହି ସମୟରେ ଯମୁନା ନଦୀରେ ଯେତେବେଳେ ସ୍ନାନ କରୁଥିଲେ ସେହି ସମୟରେ ନଦୀ ଭିତରେ ଭଗବାନ ଦର୍ଶନ କରିଥିଲେ, ଅକ୍ରୁର ଘାଟ ସେଟାକୁ ରହିଛି ଅକ୍ରୁର ଘାଟ ବୋଲି ଭଗବାନ ଦର୍ଶନ କରିଥିଲେ, ତେଣୁ ତାଙ୍କୁ ବହୁତ ସ୍ତୁତି କରିଥିଲେ ସେଇଠି ଦଶମ ସ୍କନ୍ଧ ଚାଳିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇ, ସେସବୁ ସ୍ତୁତି ବର୍ଣ୍ଣନା କରାଯାଇଛି। ତେଣୁ ସେହି ଅକ୍ରୁର ଭଗବାନଙ୍କୁ କେତେ ପ୍ରିୟ, ତେଣୁ ଅକ୍ରୁର ଏବଂ କୃତବର୍ମା ଏଇ ଦୁଇ ଜଣ, ଅକ୍ରୁର କୃତବର୍ମା ହଉ, ଏଇ ଦୁଇ ଜଣ କ'ଣ କଲେ, ସତ୍ୟଧନ୍ୱାନ ମୁଚ୍ଚତୁ, ସତ୍ୟଧନ୍ୱାଙ୍କୁ ଯାଇକରି ତାଙ୍କୁ ଏଇଭଳି ଭାବରେ କହିଲେ, କ'ଣ କହିଲେ, କହୁଛନ୍ତି ମଣି କସ୍ମାତ୍ ନ ଗୃହେତେ, ଏ ମଣି ବର୍ତ୍ତମାନ ରହିଛି, ତୁମେ ଏଭଳି ଶକ୍ତିଶାଳୀ ରହିଛ, ତୁମେ ଯାଇକିରି ମଣିକୁ ଗିନିଆ, ଭଗବାନ କୃଷ୍ଣ ତ ନାହାନ୍ତି, ବଳରାମ ମଧ୍ୟ ନାହାନ୍ତି, ବଳରାମ ଥିଲେ ଅଲଗା କଥା ପ୍ରଶ୍ନ, ବଳରାମ ବି ନାହାନ୍ତି, ଆମର ଶକ୍ତି ନାହିଁ, ତୁମର ବହୁତ ଶକ୍ତି ରହିଛି, ଏଇଭଳି ଭାବେ ତାକୁ ଠିଆ ହେଲେ ମଣି କସ୍ମାତ୍ ନ ପ୍ରିୟତେ, ମଣି ବର୍ତ୍ତମାନ ପାଖରେ ରହିଛି ସତରାଧିକ ପାଖରେ ରହିଛି, ଦିନକୁ 800 ସୁନା ଦେଉଛି ସିଏ, 77-78 କେଜି ସୁନା, ଆଉ ସିଏ ସେଇଟା କାହିଁକି ସିଏ ରଖିବେ, ସତରାଧିକ କାହିଁକି ରଖିବେ, ସତରାଧିକ ରଖିବା ପାଇଁ ଯୋଗ୍ୟ ଯୋଗ୍ୟ ବ୍ୟକ୍ତି ସିଏ, ତୁମେ ଯୋଗ୍ୟ, ଏଇଭଳି ଭାବେ ତାକୁ ବହୁତ ପ୍ରକାର ପ୍ରଶଂସା କଲେ, ତେଣୁ ଏଇଭଳି ଭାବେ କହିଲେ ତେଣୁ ସିଏ ଯିବେ, ସେ ଯାଇକରି ହତ୍ୟା କରିବେ, ସତରାଧିକ ହତ୍ୟା କରିବେ, ତେଣୁ ଏଇଭଳି ଭାବରେ ଘଟଣାଟି ରହିଛି। ତେଣୁ ଏହି ଶ୍ଳୋକରେ କୁହାଯାଉଛି କାହିଁକି ଏସବୁ କୁହାଗଲା, ଏଇଟା କାହିଁକି କୁହାଗଲା, 3 ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅକ୍ରୁର ଏବଂ କୃତବର୍ମା ଯୁକ୍ତି ଦେଖାଇଲେ, ତାଙ୍କୁ ଏକ୍ଜାକ୍ଟଲି ଖାଲି ଏତିକି କହିଲେନି, କସ୍ମାତ୍ ମଣି ନ ଗୃହତେ, ତୁମେ କାହିଁକି ମଣିଟା ଗ୍ରହଣ କରୁନ, ଏତିକି କହିଲେ ନାହିଁ, ବହୁତ କଥା ରହିଛି, ତାର ସାର ସବୁ ଯେ ଏଇଟା କ'ଣ କହିଲେ ସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତାଙ୍କୁ ଯୁକ୍ତି ଦେଖାଇଲେ, ସେ ପ୍ରଥମେ ଦେଖିଲେ ଶ୍ରୀକୃଷ୍ଣ ବଳରାମ ଯେହେତୁ ଦ୍ୱାରକାରେ ଅନୁପସ୍ଥିତ, ଯଦି କୃଷ୍ଣ ବଳରାମ ଥାଆନ୍ତେ ତାହେଲେ ଏକଥା ସେ ଚିନ୍ତା କରିନଥାନ୍ତେ, କୃଷ୍ଣ ବଳରାମ ରହିଛନ୍ତି, ରାଜା ଯଦି ନଥିଲେ ରାଜ୍ୟରେ ଯେଉଁଭଳି ଭାବରେ ଅରାଜକତା ସୃଷ୍ଟି ହୁଏ ସେଇଭଳି ଭାବେ କୃଷ୍ଣ ବଳରାମ ନାହାନ୍ତି ଅନୁପସ୍ଥିତ, ତେଣୁ ସତ୍ରାଧିକୁ ହତ୍ୟା କରି ମଣିଟି ଅପହରଣ କରାଯାଇପାରେ, ବର୍ତ୍ତମାନ ତୁମର ବହୁତ ଶକ୍ତି ରହିଛି, ସତ୍ରାଧିକୁ ହତ୍ୟା କରିପାରିବ ଏବଂ ମଣିକି କିଣି ଆସିପାରିବ ତୁମେ। ସିଦ୍ଧର୍ଶନ ମଧ୍ୟ କହୁଛନ୍ତି କ'ଣ, ଯେ ଏଇ ଦୁଇ ଜଣ ନିଶ୍ଚୟ ସତ୍ୟଧନାଙ୍କୁ ଅଯଥା ପ୍ରଶଂସା କରି ଖୁସି କରିବା ପାଇଁ ଚେଷ୍ଟା କରି କହିଥିଲେ, ଅଯଥା ପ୍ରଶଂସା, ପ୍ରକୃତରେ ତାଙ୍କର ସେ ପ୍ରଶଂସାର ଯୋଗ୍ୟ ନୁହଁ, କିନ୍ତୁ ଅଯଥା ପ୍ରଶଂସା କଲେ, କାରଣ ତାଙ୍କର କାର୍ଯ୍ୟ ରହିଛି, ବହୁତ କଥା ଆସିବେ ମଣି ବିଷୟରେ, ବହୁତ କଥା ଶୁଣାଯିବ, ବହୁତ ଲୀଳା ରହିଛି ମଣି ମାଧ୍ୟମରେ, ତେଣୁ ତାଙ୍କୁ ଖୁସି କରିବା ପାଇଁ ବହୁତ ପ୍ରକାର ତାଙ୍କୁ ପ୍ରଶଂସା କଲେ, ଏଇ କରି କହିଲେ କ'ଣ କହିଥିଲେ, ତୁମେ ଆମମାନଙ୍କର ସାହସୀ, ତେଣୁ ତୁମେ ତାଙ୍କୁ ବଧ କର, ଯଦି ସତ୍ୟଜନ କହିବେ ତୁମେ ଯାଉନ ବଧ କରିବ, ନା ନା ତୁମର ବହୁତ ସାହସ ରହିଛି, ଆମର ଏତେ ସାହସ ନାହିଁ, ଏଇଭଳି ଭାବେ କହିଲେ ସତ୍ୟରାଜ ଚାଲିଲେ, ଗୋଟେ ରାତାରାତି ଯିବେ, ସେ ରାତିରେ ଯିବେ, ସାଙ୍ଗେ ସାଙ୍ଗେ ଯିବେନି, ଏସବୁ କଥା ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ କହୁଛନ୍ତି, ଏ ଶୁଭଦିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ଇଏ ଥିଲେ ଅକ୍ରୁର ଥିଲେ ନ୍ୟାୟ ଦେଉଥିଲେ, ନ୍ୟାୟ ପ୍ରଦାନ କରୁଥିଲେ, ଯେ ନ୍ୟାୟ ଦେଉଥିଲେ ସେ ଏଇଭଳି ଭାବରେ ଅନ୍ୟାୟ କାର୍ଯ୍ୟ କଲେ ଆସିକରି, ଏଇଭଳି ଭାବରେ କଥା, ଧର୍ମାଧିକାରୀ ସେ ଥିଲେ, ବିଚାର ମୁଖ୍ୟ ବିଚାରପତି ଥିଲେ, କିନ୍ତୁ ସେ ଏଇଭଳି ଭାବରେ କହୁଛନ୍ତି, ଏବଂ କୃତବର୍ମା କ'ଣ ଥିଲେ ସେ ସମୟରେ, ସେ ଥିଲେ ରାତାରାତି ରାତିରେ ସବୁ ଲ ଆଣ୍ଡ ଅର୍ଡ଼ର ଦେଖୁଥିଲେ, ଯେମିତି ପାଟ୍ରୋଲିଂ ହେଉଛି ସେଇଭଳି ଭାବରେ ଦେଖୁଥିଲେ, ଦରକାର ଠିକ୍ ଭାବରେ ଶାସନ ନୀତି, ଯେମିତି ରାତିରେ କେହି ଗଣ୍ଡଗୋଳ ନ କରନ୍ତି ସେଇଭଳି ଭାବେ, ହୁଇସିଲ୍ ମାରିଲା ଭଳିଆ ସେ ଦାୟିତ୍ୱରେ ଥିଲେ, କମାଣ୍ଡର ଇନ୍ ଚିଫ୍ ଭଳିଆ ସେ ଦାୟିତ୍ୱରେ ଥିଲେ, ବଲ୍ଲଭାଚାର୍ଯ୍ୟ କହୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ସତ୍ୟଧନ୍ୱା ମିତି ତସ୍ୟ ଦୁଷ୍ଟତ୍ୱା, ସତ୍ୟଧନ୍ୱା ତାର କହିବାର ଉଦ୍ଦେଶ୍ୟ ହେଉଛି ବହୁତ ତାଙ୍କର ଦୁଶୀଳ ଶୀଳ ବା ସ୍ୱଭାବ ଠିକ୍ ନଥିଲା ତାଙ୍କର, ଦୁଶୀଳତା କିମ୍ବା ସତ୍ରାଧିତା ପ୍ରତିଶ୍ରୁତ ପୁତ୍ରୀ ଅଦାନୀନ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ବହୁ ବ୍ୟକ୍ତି ସତ୍ରାଧିତକୁ ତାଙ୍କର କନ୍ୟା ବିବାହ କନ୍ୟାଙ୍କୁ ବିବାହ କରିବା ପାଇଁ ପ୍ରାର୍ଥନା କରିଥିଲେ, ବହୁ ବୋଲି କୁହାଯାଇଛି, ତାଙ୍କ ଭିତରେ ଏମାନେ ସବୁ ଥିଲେ, କୃତବର୍ମା ଥିଲେ ଆଉ ସତ୍ୟଧନ୍ୱା ଥିଲେ ଏବଂ ଅକ୍ରୁର ମଧ୍ୟ ଥିଲେ, ଏମାନେ ସମସ୍ତେ ଥିଲେ, ସେମାନେ ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ, ତେଣୁ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ସତ୍ରାଜି ସେ ପ୍ରତିଶ୍ରୁତି ଦେଇଛି, ହଁ ଠିକ୍ ଅଛି ମୁଁ ତାକୁ ପ୍ରଦାନ କରିବି, ଏଇଭଳି ଭାବରେ କହିଥିଲେ, ତେଣୁ ସତ୍ରାଜି ତ ବିଦା ଦେଇଦେଲେ ତାଙ୍କର କନ୍ୟାଙ୍କୁ ବର୍ତ୍ତମାନ କୃଷ୍ଣଙ୍କୁ ଦେଇଦେଲେ, ଆଉ ତେଣୁ ତାଙ୍କର କ୍ରୋଧ ମଧ୍ୟ ଆସିଲା, ସତ୍ରାଜି ଉପରେ କ୍ରୋଧ ଆସିଲା, ତେଣୁ ସେ କଥା ସବୁ ମନେ ପକାଇଲେ ତାଙ୍କୁ, ଦେଖ ତୁମକୁ କହିଥିଲି ପ୍ରଦାନ କରିବା ପାଇଁ ଦେଲେ ନାହିଁ, ସତ୍ୟରାଜି ତାକୁ ଦଣ୍ଡ ପ୍ରଦାନ କରାଯିବ ନାହିଁ, ସେ ମଣି ଧରିକି ବୁଲିବେ ଏଇଭଳି ଭାବରେ କି କହୁଛନ୍ତି, ତେଣୁ ସତ୍ୟରାଜିତ ସନାତନ ଗୋସ୍ୱାମୀ କହୁଛନ୍ତି ସେ ସତ୍ୟରାଜିତ ଯେଉଁ ରହିଛନ୍ତି ତାଙ୍କର ଏଇଭଳି ଭାବରେ ଆମକୁ କହିକିରି କଥାକୁ ଘରେଇ ଗଲେ, ତେଣୁ ତାଙ୍କୁ କାହିଁକି ଦଣ୍ଡ ନ ଦିଆଯିବ, ତେଣୁ ଏ ମଣି ସେ ମଣି ରଖିବା ପାଇଁ ଯୋଗ୍ୟ, ତୁମେ ମଣି ରଖିବା ପାଇଁ ଯୋଗ୍ୟ, ତେଣୁ ତୁମେ ଯାଅ ମଣିକୁ ଆଣ ବୋଲି ଏଇଭଳି ଭାବରେ ତାଙ୍କୁ କହିଲେ। ତେଣୁ ଆଉ କେତେଜଣ ଆଚାର୍ଯ୍ୟ କହିଛନ୍ତି ଯେ ଯେଉଁ ସତ୍ରାଧିକ ଯେଉଁଭଳି ଭାବରେ ଭଗବାନ ବିରୁଦ୍ଧରେ ସବୁ କହିଲେ କଥା ସବୁ କହିଲେ ଏମିତି ଚୋରି କରିଥାଇ ପାରନ୍ତି ଏଭଳି ଭାବରେ ଯେଉଁ କହିଥିଲେ ସେଥିପାଇଁ ଅକ୍ରୁର ବହୁତ ତାଙ୍କର କ୍ରୋଧ ଆସିଥିଲା। ଅକ୍ରୁର ଭଗବାନଙ୍କ ସେ ଭକ୍ତ, ଗୋଟେ ଉନ୍ନତ ଭକ୍ତ ସିଏ, ତେଣୁ ସେ କାହିଁକି ଏଭଳି ଭାବରେ କରିବେ ନା। ସେ ଯେହେତୁ ଏଇଭଳି ଭାବରେ ସତ୍ୟରାଜିତ ଭଗବାନ ବିରୁଦ୍ଧରେ ସବୁ ବିଭିନ୍ନ ପ୍ରକାର ଅପବାଦ କରିଥିଲେ, ସେଇଥିପାଇଁ ସତ୍ୟରାଜିତ ବିରୁଦ୍ଧରେ ତାଙ୍କ କ୍ରୋଧ ଥିଲା, ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ଏଇଭଳି ଭାବରେ ଘଟଣା ସବୁ ରହିଛି। ତେଣୁ ଏ ଶ୍ଳୋକରେ ଏଇଭଳି ଭାବରେ କୁହାଯାଇଛି। ତେଣୁ ତା ପର ଶ୍ଳୋକଟି ଆଲୋଚନା କରିବା, ଚତୁର୍ ନମ୍ବର ଶ୍ଳୋକ। ସେ କହୁଛନ୍ତି, ଯୋ ଆସ୍ମଭ୍ୟାଂ ସମ୍ପ୍ରତିଶ୍ରୁତ୍ୟ କନ୍ୟା ରତ୍ନଂ ବିଗରିୟନ କୃଷ୍ଣାୟାତ୍ ସତ୍ୟରାଜିତ କୃଷ୍ଣ ନ ସତ୍ୟରାଜିତ କସ୍ମାତ୍ ଭ୍ରାତର ମନ୍ୟା। ଯୋ ଅସ୍ମଭ୍ୟଂ ସମ୍ପ୍ରତିଶ୍ରୁତ୍ୟ, ବହୁତ କଥା କହିଥିଲେ, ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ଆସ୍ମଭ୍ୟମ ଆମକୁ ସେ ପ୍ରତିଶ୍ରୁତି ଦେଇଥିଲେ, ସମ୍ପ୍ରତିଶ୍ରୁତ୍ୟ ଯେ ଦେଇଥିଲେ ତାଙ୍କର କନ୍ୟାକୁ ବିବାହ ଦେବେ ବୋଲି, କନ୍ୟା ରତ୍ନ ବିଗରିୟନ କନ୍ୟା ରତ୍ନକୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରଦାନ କଲେ ନାହିଁ। ଏ ନିନ୍ଦନୀୟ କାର୍ଯ୍ୟ କଲେ, ଆମମାନଙ୍କୁ ସେ ପ୍ରଦାନ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କଲେ ନାହିଁ। ତେଣୁ କୃଷ୍ଣାୟା ଅଦା ନ କୃଷ୍ଣଙ୍କୁ ପ୍ରଦାନ କଲେ, ଆମକୁ ଦେଲେ ନାହିଁ। ତେଣୁ ସତ୍ୟରାଜିତ କସ୍ମାତ୍ ଭ୍ରାତର ମନ୍ୟା, ତେଣୁ ସତ୍ୟରାଜିତ ତାଙ୍କର ଭାଇ, ଯେଉଁ ଆଗରୁ ସତ୍ୟରାଜିତଙ୍କର ଭାଇ ଯେ ବର୍ଣ୍ଣନା କରାଯାଇଥିଲା, କ'ଣ ତାଙ୍କ ନା, ସେ ଯେଉଁ ସିଏ ମୃତ୍ୟୁବରଣ କରିଥିଲେ ନା, ପ୍ରସନ୍ନ ସେ ମଣି ଧରି ଯାଇଥିଲା, ତାକୁ ସେ ଫେରିଲାନି, ଯେତେବେଳେ ମଣି ଫେରିଲାନି, ମଣି ମିଳିଲା ନାହିଁ କି ସେ ଫେରିଲାନି, ସେତେବେଳେ ସେ ସତ୍ୟରାଜିତ ଏଇଭଳି ଭାବରେ କହିଥିଲେ ଯେ କୃଷ୍ଣ ନେଇଯାଇଛନ୍ତି ଚୋରି କରି, ମୋର ଭାଇକୁ ହତ୍ୟା କରି କୃଷ୍ଣ ନେଇଯାଇଛନ୍ତି ମଣିକୁ, ଏଭଳି ଭାବରେ କହିଥିଲେ। ତେଣୁ ଭଗବାନ ଯାଇକରି ସେ କଥା ସବୁ ଆଗରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ସେ କହୁଛି କସ୍ମାତ୍ ଭ୍ରାତର ଅନ୍ୟା, କାହିଁକି ସେ ତାଙ୍କର ଭାଇଙ୍କର ଭାଇଙ୍କୁ ଅନୁଗମନ କରିବେ ନାହିଁ, କସ୍ମାତ୍ ଅନୁପ୍ରମେୟ ଅନ୍ୟା, ସେ ତାଙ୍କ ଭାଇ ଯେଉଁଭଳି ଭାବରେ ମୃତ୍ୟୁବରଣ କଲେ ଯମଲୋକକୁ ଗଲେ, ସେଭଳି ଭାବରେ ଇଏ ମାନେ ଯମଲୋକକୁ ଯିବା କଥା, ଭାଇ କିନ୍ତୁ ପ୍ରକୃତରେ ଏମାନେ କେହି ଯମଲୋକକୁ ଯାଉନାହାନ୍ତି, କାରଣ ଏମାନେ ସବୁ ଭଗବାନଙ୍କର ନିଜ ଜନ, ତେଣୁ ଏମାନେ ସବୁ ଭଗବଦ୍ଧାମକୁ ଯିବେ। ବର୍ଣ୍ଣନା କରାଯାଇଛି କୁରୁକ୍ଷେତ୍ର ଯୁଦ୍ଧରେ, ମହାଭାରତ ଯୁଦ୍ଧରେ ଯେଉଁମାନେ ସବୁ ମୃତ୍ୟୁବରଣ କଲେ ସମସ୍ତେ ଭଗବଦ୍ଧାମକୁ ଗଲେ, ଏଇ ନାହିଁ ସେ ବୌଦ୍ଧ ଜଗତରେ ରହିଲେ, ସେମାନେ ସମସ୍ତେ ଭଗବଦ୍ଧାମକୁ ଗଲେ, ସବୁ ଭଗବାନଙ୍କ ନିଜ ଜନ। ଏଇଟା ଭାଗବତରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଉଦ୍ଧବ କହୁଛନ୍ତି ବିଦ୍ରୋହଙ୍କୁ, କହୁଛନ୍ତି ତଥୈବ ଚାନି ନରଲୋକ ବୀରା ଜହବେ କୃଷ୍ଣ ମୁଖାର ବିନ୍ଦମ ନେତ୍ରୈ ପିବନ୍ତି ବିରାମ କ'ଣ ପାର୍ଥାସ୍ତ୍ରପୂତା ପଦମା ପୁରସ୍ୟ, କହୁଛନ୍ତି ତଥୈବ ଚାନି ନରଲୋକ ବୀରା, ଏଇଭଳି ଭାବରେ ଯେଉଁମାନେ ବୀରମାନେ ସେ ଯୁଦ୍ଧରେ ଭାଗ ନେଇଥିଲେ, ତଥୈବ ଚାନି ନରଲୋକ ବୀର ଜହବେ କୃଷ୍ଣ ମୁଖାରବିନ୍ଦ, ଭଗବାନଙ୍କ ବ୍ୟବସ୍ଥାରେ ଏଭଳି ହେଇଥିଲା ମାନେ କ'ଣ, ମହାଭାରତ ଯୁଦ୍ଧରେ ଯିଏ ମୃତ୍ୟୁବରଣ କରିବ ସେ ଭଗବାନ ଦର୍ଶନ କରିକି ମୃତ୍ୟୁବରଣ କରିବେ, ଯେ କ'ଣ କୌରବ ପକ୍ଷ ହୁଅନ୍ତୁ ବା ପାଣ୍ଡବ ପକ୍ଷ ହୁଅନ୍ତୁ, କିନ୍ତୁ ସମସ୍ତେ ଭଗବାନଙ୍କୁ ଦର୍ଶନ କରିବେ, ମୁଖାରବିନ୍ଦ ଭଗବାନ କେତେ ସୁନ୍ଦର ମୁଖ ରହିଛି, ତେଣୁ କୃଷ୍ଣ ଯାହାବି କୃଷ୍ଣ ମୁଖାରବିନ୍ଦ, ସେ ଯୁଦ୍ଧରେ ଯେଉଁମାନେ ଭଗବାନଙ୍କ ମୁଖ ଅରବିନ୍ଦକୁ ମୁଖ ପଦ୍ମକୁ ଦର୍ଶନ କରିକିରି ମୃତ୍ୟୁବରଣ କରୁଥିଲେ, ନେତ୍ରୈ ପିବନ୍ତି ନୟନା ବିରାମ, ଭଗବାନଙ୍କର ଯେଉଁ ରହିଛି ନୟନା ବିରାମ, ସେ ସୁନ୍ଦର ରୂପ ଭଗବାନଙ୍କର ରହିଛି, ସେସବୁ ନେତ୍ର ଦ୍ୱାରା ପାନ କରୁଥିଲେ ଭଗବାନଙ୍କ ସେ ରୂପକୁ, ନେତ୍ରୈ ପିବନ୍ତି ନୟନା ବିରାମ ପାର୍ଥାନ୍ତ ପୂତା ପଦ୍ମା ପୁରସ୍ୟ, ଆଉ ସେ ଯୁଦ୍ଧ କ'ଣ କରିବେ, ଯୁଦ୍ଧରେ ସବୁ ମୁହଁ ହେଇଗଲେ ଭଗବାନ ମୁଖ ଦେଖିକିରି, ଭଗବାନ ସୁନ୍ଦର ମୁଖ ଦେଖିକିରି ଆଉ ଯୁଦ୍ଧ କ'ଣ କରିବେ, ତେଣୁ ପାର୍ଥଙ୍କର ଅସ୍ତ୍ର ଆସିକିରି ସ୍ୱର ଆସିକିରି ତାଙ୍କୁ ହତ୍ୟା କରୁଥିଲା, पार्थास्त्र पद पार्थास्त्र पूता पद्मापुरस्य पूता सेमाने सब पवित्र हो जाऊले तेणु पद्मापुरस्य पद्मापुरस्य कहले भगवान धाम को सेमाने जाऊले भगवान धाम को जाऊले एक विष्णुदेव प्रार्थना कही नवम प्रथम स्कंद नवम वर्णना कर जो मैंने सब मृत्युवरण करुले समस्त भगवत धाम को जाऊे प्रथम स्कंद नवम अध्याय अनेक श्लोक से सब कह कुदेवी स्तुति में कही सरी विष्णुदेव कहते सब श्लोक लिखिना कितने श्लोक रही श्लोक सब वर्णना कर भगवान धाम सब जाती भाव महाभारत युद्ध समस्ते तेणु गोटे अक्षण सैन्य जो रही जाइए पांडव मानकर तेणु भगवान चाहिए आए कहीं रे भौतिक जगत कहीं रे सब भगवत धाम को जी सब पठेदे व्यवस्था करके समस्त कले भगवत धाम कले किए भगवान सब निज लोक कई सब बाहर लोक कहीं ना सब तर गोटे पार्टी अलग पार्टी कहीं नुहत कि रोर करुले से भाव तेणु समस्ते भगवत धाम को जा तेणु ये जो कहगला भ्रतर मनुआ पूर्व जो भाई मृत्युवरण कले सब धाम चलते खेल सरगला आमर गोटे कथा अच्छे ओडिया गोटे गीत अच्छी कौन ना कहीं रही ना रे ना ये भवरंग भूमि तले सर्वे निज निज अभिनय सारी बाहुड़े काल बड़े ये जो रही ठीक नुह ये आम अभिनय करना अभिनय कहले कौन ना आगुरी सेट होती रही से अनुसार तुम कर अभिनय भगवान एवं ये सब करा अभिनय भगवान जो लीला करा अभिनय करा नुह जो भगवान जाणी ना कौन करा पड़ो कौन ना सब भगवान सब जान अभिनय आम जो ड्रामा रिकॉर्ड करते जो ये करती प्रम्पटिंग करती सब कह कहे से अनुसार कहे सब अपेक्षा करेंगे कौन प्रम्पटर कहे से अनुसार कहे आते डायलग मन रखिए किंतु भगवान जो कथा कहते प्रम्पटिंग कहीं करना बा प्रम्पटिंग नक आगुरी से स्क्रिप्ट है ता नु भगवान के इच्छा अनुसार सब हो भगवान अभिनय करें सब जो करय करमें जो करें अभिनय करूना आमर जो रही प्रकृति रही तीन गुण द्वारा आम कौन आम तीन गुण भितर रही गुण मध्यम सब कार्य करुचे गुण मध्यम कार्य करुचे अभिनय करूनि कह कौन ना जो प्रकृति क्रियमाणा गुणे कर्माणी सर्वस अहंकार विमुणात्मा कर्ता हम ये मान्यते भौतिक जगत रे जो लोक मैंने कार्य कर अभिनय नुह यहाँ गुण द्वारा बाध्य ही से जमी अर्जुन पचारे कहीं प्रभु कहीं लोक मैंने विभिन्न प्रकार पाप कार्य कर अभिनय कर पाप कार्य कहीं न चाहिए से चाहूना सब पाप कार्य करवाई कि न चाहिए मत से सब कर तृतीय अध्याय भगवत विद्यार अर्जुन अर्जुन पचारे भगवान को अथ कें उपयुक्त पाप चलती पुरुष अनिच्छन्न विवाह स्नेह बलाधिक नियोजित कौन पर सब कार्य कर चाहिए अभिनय से अभिनय से करना गुण कर्म वशीभूत होकर जबरदस्ती से कर चाहिए सब कार्य करेंगे ना तेणु भगवान तार उत्तर दे कौन कहले काम एस क्रोध एस रजगुण समुद्भव महासन महापात्मा विधि एनम ये बैरण काम क्रोध जो रही यहाँ हूँ आम बैरी मान शत्रु काम एस क्रोध ये रजगुण को आसूँ गुण द्वारा प्रभावित ही कार्य कर नुहजे से अभिनय कर चाहिए अलग प्रकार करें ना जहाँ गुणर प्रभाव से करेंगे तेणु बाहुड़े काल बड़े कहड़े से भौतिक जगत घूर बुलवे पुनरापि जननम पुनरापि मनरम पुनरापि जननी जटे से ଶ୍ରୀ ଶ୍ରୀ ସୀତାରାମ କୁଣ ହନୁମାନଜୀଉ କି ଇହା ଏଇ ସଂସାର ବହୁତ ଜାଗାରେ ଘୁରି ପଡ଼ୁଥିବେ ଆଉ ବାହୁଡ଼ି କୁଆଡ଼େ ବାହୁଡ଼ିବେ ସେମାନେ ସେମାନେ ବାହୁଡ଼ିବେ ନାହିଁ ସେମାନେ ଏଇଠି ରହିଥିବେ କିନ୍ତୁ ସେମାନେ ବାହୁଡ଼ିବେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ହରେ କୃଷ୍ଣ 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 ହରେ ହରେ ରାମ ରାମ ହରେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ପ୍ରକୃତରେ ବାହୁଡ଼ିବେ ଭଗବତ ଧାମକୁ ଯିବେ ତାଙ୍କର ନିଜ ଧାମ ହେଉଛି ତାଙ୍କ ଭଗବତ ଧାମ ଭଗବାନ ବୁଲିକିରି ଏ ଭୌତିକ ଜଗତରେ ବହୁ କାଳ ଧରି ଘୁରି ପଡ଼ୁଛନ୍ତି କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ଅତୟ ମାୟାତାର ଦେହ ସଂସାର ଆଦି ଦୁଃଖ ଭଗବାନ ବୁଲି ଯାଇଥିବାରୁ ବହୁତ ପ୍ରକାର ଦୁଃଖ କଷ୍ଟରେ ସେ ଇଏ ଅଭିନୟ କରୁନାହାନ୍ତି ସେମାନେ କିନ୍ତୁ ଭଗବାନ ବି ସବୁ ଯାହା ସବୁ ଚାଲିଛି ସେଠି ଅଭିନୟ ଭଗବାନ ଚାହାନ୍ତି ଏଇଭଳି ଭାବରେ ହେବ ଭଗବାନଙ୍କ ଲୀଳାଟି ହେବ ଲୀଳାକୁ ସବୁ ତାଙ୍କର ଭକ୍ତମାନେ ଆସ୍ୱାଦନ କରିବେ ତେଣୁ ଏଠି କହୁଛନ୍ତି ଯେଉଁ ଅସ୍ମେଭ୍ୟମ ସମ୍ପ୍ରତିଶ୍ରୁତୀୟ ଆମକୁ ସେ ପ୍ରତିଶ୍ରୁତି ଦେଇଥିଲେ ସମ୍ୟକ ରୂପରେ ପ୍ରତିଶ୍ରୁତି ଦେଇଥିଲେ ନିଶ୍ଚିନ୍ତ ଭାବରେ ଏଭଳି ଭାବରେ ଭାବୁଥିଲେ ବିବାହ ହେବ ପ୍ରକୃତରେ ବିବାହ ହୋଇଯିବ ଏଭଳି ଭାବରେ ସେମାନେ ଭାବୁଥିଲେ ସେ ମନରେ ଅଲଗା ପ୍ରକାର ଚିନ୍ତା କରି ଅଲଗା ପ୍ରକାର କହୁନଥିଲେ ଏଭଳି ଭାବରେ କଥା କହୁଥିଲେ ବିହେଭ୍ କରୁଥିଲେ ସମ୍ପ୍ରତିଶ୍ରୁତୀୟ ପ୍ରତିଶ୍ରୁତି ଦେଲି ନିଶ୍ଚିନ୍ତ ଭାବରେ ବିବାହ କରିବି ଏଇଭଳି ଭାବରେ କହୁଥିଲେ ତେଣୁ କନ୍ୟା ରତ୍ନଙ୍କୁ ବିଘରିଏ ନ ଆମକୁ ଦେବା ପାଇଁ କହିଲେ କିନ୍ତୁ ଆମକୁ ଦେଲେ ନାହିଁ ତେଣୁ ଏ ନିନ୍ଦନୀୟ କାର୍ଯ୍ୟ କଲେ ତାଙ୍କୁ କିଛି ଦଣ୍ଡ ଦିଆଯିବ ନାହିଁ ଏଭଳି ଭାବରେ ତାଙ୍କୁ ବୁଝେଇଦେଲେ ନ୍ୟାୟ ପ୍ରଦାନ କରିଦେଲେ ତାଙ୍କୁ ନ୍ୟାୟାଧୀଶ ଥିଲେ ଇଏ କିଏ ଅକ୍ରୁର ନ୍ୟାୟାଧୀଶ ଥିଲେ ଏଭଳି ଭାବରେ ତାଙ୍କୁ ନ୍ୟାୟ ଦେଇଦେଲେ କୃଷ୍ଣାୟା ଅଦାତ୍ କୃଷ୍ଣଙ୍କୁ ପ୍ରଦାନ କଲେ ଆମକୁ କହିଲେ ଦେବା ପାଇଁ ପ୍ରତିଶ୍ରୁତି ଦେଲେ କିନ୍ତୁ କୃଷ୍ଣଙ୍କୁ ଦେଲେ ତେଣୁ କାହିଁକି ଇଏ ସତ୍ୟଜିତ କସ୍ମାତ୍ ନ ଭ୍ରାତର ମନ୍ମିଆ ସତ୍ୟଜିତ କାହିଁକି ତାଙ୍କ ଭାଇ ଯେଉଁ ପଥକୁ ଗମନ କରିଥିଲେ ଇଏ କାହିଁ ସେଇ ପଥ ଗମନ କରିବେ ନାହିଁ ତା ଅର୍ଥ ଇଏ କାହିଁକି ମୃତ୍ୟୁବରଣ କରିବେ ନାହିଁ ଏଇଟା ନୁହଁ ଯେ ସେ ତାଙ୍କୁ କହିଲେ ତାକୁ ଏଭଳି ଭାବରେ କହିଲେ ମାନେ ଇଣ୍ଡାଇରେକ୍ଟଲି କହିଲେ ଡାଇରେକ୍ଟଲି କହିନାହାନ୍ତି ଇଣ୍ଡାଇରେକ୍ଟଲି କହିଲେ ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ତେଣୁ ଇଏ ଯାଇକିରି ରାତାରାତି ଯାଇକିରି ତାଙ୍କୁ ହତ୍ୟା କରିବେ ହତ୍ୟା କରିବେ ମଣିମଣିକୁ ଆଣିବେ ଏବଂ ତାଙ୍କୁ ହତ୍ୟା କରିଦେବେ ଦେଖନ୍ତୁ ଭଗବାନଙ୍କର କଥାକୁ ଯଦି ନ ମାନିବାରୁ କ'ଣ ହେଲା ଅସୁବିଧା ତାଙ୍କ ଭାଇ ମୃତ୍ୟୁବରଣ କଲେ ନିଜେ ମଧ୍ୟ ମୃତ୍ୟୁବରଣ କରିବାକୁ ପଡ଼ିଲା କେତେ କଥା ସବୁ ହୋଇଗଲା ଏମିତିକି ଏଇସବୁ ଦ୍ୱାରା ଅକ୍ରୁର ମଧ୍ୟ ପ୍ରଭାବିତ ହୋଇଯିବେ ଏସବୁ କଥା ଆସିବ ଏ ଲୀଳା ତ ଚାଲିବ ଚାଲିବ ତେଣୁ ପର ଶ୍ଳୋକରେ କୁହାଯାଉଛି ଭାବାର୍ଥରେ ଏ ଶ୍ଳୋକରେ କହୁଛନ୍ତି ଯେହେତୁ ସତ୍ରାଜିତଙ୍କ ଭ୍ରାତା ପ୍ରସେନ ହିଂସ୍ର ଭାବରେ ନିହତ ହୋଇଥିଲେ ତେଣୁ ତାଙ୍କ ଭ୍ରାତାର ପଥ ଅନୁସରଣ କରିବେ କଥାଟିର ନିହିତ ଅର୍ଥଟି ବୋଧଗମ୍ୟ ଏଠାରେ ଆମେ ଯାହା ଜାଣିବାକୁ କହୁଛୁ ତାହା ହେଲା ଏକ ଗୁପ୍ତ ହତ୍ୟାର ଷଡ଼ଯନ୍ତ୍ର ତାଙ୍କ ଭାଇ ଯେଉଁଭଳି ଭାବରେ ମୃତ୍ୟୁବରଣ କରିଥିଲେ ହିଂସ୍ର ଭାବରେ ତାଙ୍କ ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେତେବେଳେ ଯାଇଥିଲେ ସେହି ସମୟରେ ଗୋଟେ ବାଘ ଆସିକି ତାଙ୍କୁ ଆକ୍ରମଣ କରିଥିଲା ବାଘ ଆସି ତାଙ୍କୁ ହତ୍ୟା କରିଥିଲା ହତ୍ୟା କରିଥିଲା ମାନେ ସେ ତାଙ୍କ ଖାଦ୍ୟ ଗ୍ରହଣ କରିଥିବେ ତାଙ୍କ ଶରୀର ସେ ଖାଦ୍ୟ ସେଇଟା ତାଙ୍କର କିନ୍ତୁ ଖାଦ୍ୟ ସେ ଗ୍ରହଣ କରିନଥିଲେ ଯଦିଓ ବାଘ ଆକ୍ରମଣ କରିଥିଲା କିନ୍ତୁ ଏମାନଙ୍କୁ ସେ ଖାଦ୍ୟ ଗ୍ରହଣ କରିନଥିଲା ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ସାଧାରଣତଃ ହିଂସ୍ର ଜନ୍ତୁମାନେ ବାଘ ବା ସିଂହ ଏମାନେ ସବୁ ତାଙ୍କର ଯେତେବେଳେ କ୍ଷୁଦା ହୁଏ ତାଙ୍କୁ ଏତେ ଖାଦ୍ୟ ସହଜରେ ମିଳେ ନାହିଁ ଖାଦ୍ୟ ମିଳେ ନାହିଁ ସହଜରେ ସେମାନେ ମୃତ୍ୟୁ ସେ ମୃତ ଜୀବକୁ ଖାଆନ୍ତି ନାହିଁ ତେଣୁ ଶିକାର କରି ଖାଦ୍ୟ ଗ୍ରହଣ କରିବେ ତେଣୁ ସେମାନେ ଯେତେବେଳେ ବାହାରିବେ ତାଙ୍କର ଗୁମ୍ଫାରୁ ସେହି ସମୟରେ ଅନ୍ୟ ସବୁ ଗୋଟେ ରହିଛନ୍ତି ଜୀବ ସେମାନେ ସବୁ ସତର୍କ କରିଦେବେ ବାଘ ଆସିଲା ଏଇଭଳି ଭାବରେ କହିକି ସତର୍କ କରାଇଦେବେ ତେଣୁ ସମସ୍ତେ ପଳାଇଯିବେ ଯଦିଓ ସିଂହ ରାଜା ବନର ରାଜା କିନ୍ତୁ ସେ ଖାଦ୍ୟ ପାଇପାରେ ନାହିଁ ଖାଦ୍ୟ ପାଇପାରେ ନାହିଁ ବହୁତ ଦିନ ପରେ ସେ ଆକ୍ରମଣ କରିକିରି ଗୋଟିଏ ଜୀବକୁ ଆକ୍ରମଣ କରି ତାକୁ ହତ୍ୟା କରିକି ସେ ଖାଦ୍ୟ ଗ୍ରହଣ କରେ କିନ୍ତୁ ଏମାନଙ୍କୁ ଯେଉଁ ହତ୍ୟା କରାଯାଇଥିଲା ସେ ତାଙ୍କୁ ଖାଦ୍ୟ ଗ୍ରହଣ ଖାଦ୍ୟ ରୂପରେ ଗ୍ରହଣ କରିନଥିଲେ ଇଏ କେବଳ ଏ ଭଗବାନ ବ୍ୟବସ୍ଥାରେ ସେ କେବଳ ସେ ମଣିଟିକୁ ନେଇ ଚାଲିଯାଇଥିଲା ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ତିନି ଜଣ ଯାକ ସେଇଠି ରହିଥିଲେ ତିନି ଜଣ ନା ଦୁଇ ଜଣ ଯାକ, ଦୁଇ ଜଣ ଯାକ ମାନେ କ'ଣ, ସେ ଯେଉଁ ଘୋଡ଼ାରେ ଚଢ଼ିକି ଯାଇଥିଲେ ସେ ଘୋଡ଼ା ମଧ୍ୟ ରହିଥିଲା, ଘୋଡ଼ା ମଧ୍ୟ ସେ ଖାଇନାହିଁ, ଘୋଡ଼ା ଶରୀରରେ ସେ ଚିହ୍ନ ରହିଛି, ବାଘର ଚିହ୍ନ ରହିଛି, ବାଘର ଯେଉଁ ରାମ୍ପୁଡ଼ା ରହିଛି ସେଇଟା ଦେଖିଛନ୍ତି ସିଏ, ଦେଖିଲେ ସବୁ। ଏବଂ ତାପରେ କିଛି ବାଟ ପରେ ଦେଖିଲେ ଏଇ ପ୍ରସନ୍ନ ମଧ୍ୟ ମୃତ୍ୟୁବରଣ କରିଛି, ତାହା ଶରୀରରେ ମଧ୍ୟ ସେ ଚିହ୍ନ ସବୁ ରହିଛି। ତେଣୁ ଏଇଥିରୁ ଅନୁମାନ କରାଗଲା ଯେ ଗୋଟେ ବାଘ ତାଙ୍କୁ ଆକ୍ରମଣ କରିଥିଲା, ସିଂହ ତାଙ୍କୁ ଆକ୍ରମଣ କରିଥିଲା। ତେଣୁ ତାପରେ ଖୋଜିଲେ, ଏଇ ଯେଉଁ ଆମେ ଯେମିତି ଇଏ କରାଯାଏ, ଅନୁସନ୍ଧାନ କରାଯାଏ, ସେଭଳି ଭାବରେ ଅନୁସନ୍ଧାନ କରୁଥିଲେ। ତାପରେ ଦେଖିଲେ ସେ ସିଂହ ମଧ୍ୟ ମୃତ୍ୟୁବରଣ କରିଛି, ସିଂହ ମୃତ୍ୟୁବରଣ କରିଛି, ଭାଲୁର ପଞ୍ଜା ରହିଛି। ତେଣୁ ଜାଣିଲେ ଏଇଭଳି ଭାବରେ ହେଇଛି, ତାକୁ ଏମିତି ସେମିତି ହେଇଛି ଭାଲୁ। ତେଣୁ ସବୁ ଜାଣିଗଲେ, ଜାଣିଗଲେ ତେଣୁ ପଳେଇ ଆସିବା କଥା, କିନ୍ତୁ ଭଗବାନଙ୍କର ଅନେକ ଅନେକ ଲୀଳା ରହିଛି। ତେଣୁ ଭଗବାନ ପ୍ରବେଶ କଲେ, ସେ ଗୁମ୍ଫାରେ ପ୍ରବେଶ କଲେ, 28 ଦିନ ଧରି ଭଗବାନ ଯୁଦ୍ଧର ଆନନ୍ଦ ଗ୍ରହଣ କଲେ। ନନ୍ଷ୍ଟପ୍ ଯୁଦ୍ଧ ଚାଲିଥିଲା, ଆମେ ସବୁ ବର୍ଣ୍ଣନା କରିଯାଇଛେ ଆ ପୂର୍ବରୁ। ଯୁଦ୍ଧର ସୁଖ ଭଗବାନ ଗ୍ରହଣ କରୁଥିଲେ, 28 ଦିନ ଧରି ଯୁଦ୍ଧ କରୁଥିଲେ, ସେ ମଧ୍ୟ ନନ୍ଷ୍ଟପ୍ ଯୁଦ୍ଧ କରିଥିଲେ। କୌଣସି ଖାଦ୍ୟ ପାନୀୟ ନାହିଁ, କୌଣସି ବିଶ୍ରାମ ନାହିଁ, ଦିନ ରାତି କିଛି ନାହିଁ, ନନ୍ଷ୍ଟପ୍ ଧରିକି 28 ଦିନ ଧରି ଯୁଦ୍ଧ ଚାଲିଲା। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ ଯେତେ ଭଗବାନ ଆ ଭିତରେ ଯେତେ ସବୁ ଯୁଦ୍ଧ କରିଛନ୍ତି, ଏ ଯୁଦ୍ଧରେ ତାଙ୍କର ଭଗବାନଙ୍କର ଯୁଦ୍ଧ ମନବୃତ୍ତି ରହିଛି। ସେଇଥିପାଇଁ ଇଏ ଆସିଲେ ବୈକୁଣ୍ଠ ଲୋକରୁ ଜୟ ଏବଂ ବିଜୟ, ଏଇ ଦୁଇଜଣ ସେଥିପାଇଁ ଆସିଲେ, ଭଗବାନଙ୍କର ଯୁଦ୍ଧ ମନବୃତ୍ତି ରହିଛି। ଯୁଦ୍ଧ ମନବୃତ୍ତିକୁ ପୂର୍ଣ୍ଣ କରିବା ପାଇଁ ଚାରି କୁମାରଙ୍କ ଦ୍ୱାରା ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ଭଗବାନ ଅନେକ ଯୁଦ୍ଧ କରିଛନ୍ତି, କିନ୍ତୁ ଏଭଳି ଯୁଦ୍ଧ କେଉଁଠି କରିନଥିଲେ। ଜନଷ୍ଟ 28 ଦିନ ଧରି ଭଗବାନ ବହୁତ ଆନନ୍ଦିତ ହେଇଗଲେ, ଯୁଦ୍ଧ କରିଥିଲେ ଭଗବାନ, ବୀର ରସ ଆସ୍ୱାଦନ କରୁଥିଲେ ଭଗବାନ। ଏସବୁ କଥା ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭାବରେ ଭଗବାନ ଯାଇକରି ସବୁ କଲେ, ତେଣୁ ଏଠି କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁଭଳି ଭାବରେ ହିଂସ୍ର ଭାବରେ ମୃତ୍ୟୁବରଣ କଲେ, ତେଣୁ ସେଇଭଳି ଭାବରେ ଛତ୍ରାଜିତୁ ମଧ୍ୟ ହତ୍ୟା କରାଯାଉ, ହିଂସ୍ର ଭାବରେ ହତ୍ୟା କରାଯାଉ, ଇଣ୍ଡାଇରେକ୍ଟଲି ଏଇଟା କହିଲେ। ଏହା ସୁପରିଚିତ ଯେ ଅକ୍ରୂର ଓ କୃତବର୍ମା ଉଭୟ ଥିଲେ ପରମ ଉନ୍ନତ ଭଗବାନଙ୍କ ଶୁଦ୍ଧ ଭକ୍ତ। କୃତବର୍ମା ମଧ୍ୟ ଭଗବାନଙ୍କ ଶୁଦ୍ଧ ଭକ୍ତ ଥିଲେ, ତେଣୁ ସେମାନଙ୍କର ଏହି ଅଯଥା ଆଚରଣ ସମ୍ବନ୍ଧରେ କିଛି ବ୍ୟାଖ୍ୟା ପ୍ରୟୋଜନ, କ'ଣ ପାଇଁ ଏଭଳି ସେମାନେ କରିଥିଲେ। ତେଣୁ ଆଚାର୍ଯ୍ୟଗଣ ତାହା ଏହିପରି ଭାବରେ ବର୍ଣ୍ଣନା କରିଛନ୍ତି। ଜୀବ ଗୋସ୍ୱାମୀ ଉଲ୍ଲେଖ କରିଛନ୍ତି ଯେ ଅକ୍ରୂର ଯଦିଓ ଶ୍ରୀ ଭଗବାନଙ୍କ ପ୍ରଥମ ଶ୍ରେଣୀର ଶୁଦ୍ଧ ଭକ୍ତ, କିନ୍ତୁ ସେ ତାଙ୍କ ବିରୁଦ୍ଧରେ ପରିଚାଳିତ ଗୋକୁଳର ଅଧିବାସୀମାନଙ୍କ କ୍ରୋଧର କାରଣ ହୋଇଥିଲେ, କାରଣ ସେ ଶ୍ରୀକୃଷ୍ଣଙ୍କୁ ବୃନ୍ଦାବନରୁ ନେଇ ଆସିଥିଲେ। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି 38 ଅଧ୍ୟାୟ 39 ଅଧ୍ୟାୟରେ ଯେତେବେଳେ ଅକ୍ରୂର ଆସିଲେ ଭଗବାନ କୃଷ୍ଣ ବଳରାମଙ୍କୁ ନେଇଯାଇଥିଲେ, 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଗୋପୀମାନେ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମୋଦର ମାଧବେତି ବିଶୃଜ ଲଜ୍ଜା ରୁଦୁସ୍ମ ସୁସ୍ୱର, ଏଭଳି ଭାବରେ ଉଚ୍ଚ ସ୍ୱରରେ କ୍ରନ୍ଦନ କରୁଥିଲେ ଗୋପୀମାନେ, ଗୋବିନ୍ଦ ଦାମୋଦର ମାଧବେତି। ଗୋବିନ୍ଦ ଦାମୋଦର ମାଧବେତିର ତାର ଶବ୍ଦର ଅର୍ଥ ହେଉଛି ବହୁତ ପ୍ରକାର ରହିଛି। ଗୋବିନ୍ଦ ଶବ୍ଦର ଅର୍ଥ କ'ଣ, ଦଶମ ସଂଖ୍ୟା 39 ଅଧ୍ୟାୟରେ ଶ୍ଳୋକଟି ରହିଛି, ଯେଉଁ କହିଛନ୍ତି ଗୋବିନ୍ଦ, ଗୋବିନ୍ଦ କହିଲେ ଗାଭୀମାନଙ୍କୁ ଏବଂ ଇନ୍ଦ୍ରମାନଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ସେହିଭଳି ଭାବରେ ଗୋପୀମାନଙ୍କର ଏହି ଶ୍ଳୋକଟି କହିବା, ଏହି ଯେଉଁ ଶବ୍ଦ ଉଚ୍ଚାରଣ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଆମ ମନରୂପ ଗାଭୀକୁ ଆପଣ ଆନନ୍ଦ ପ୍ରଦାନ କରନ୍ତୁ, ଚାଲିଯାଆନ୍ତୁ ନାହିଁ। ଏଇ ଗୋବିନ୍ଦ ଶବ୍ଦର ଅର୍ଥ ହେଉଛି ଏଇଟା। ଦଶମ ସଂଖ୍ୟା 39 ଅଧ୍ୟାୟରେ ଆଚାର୍ଯ୍ୟମାନେ ଟିକାରେ ଏଇଟା କହିଛନ୍ତି, ମନଶ୍ଚକ୍ଷୁରାଧି ଇନ୍ଦ୍ରିୟ ପ୍ରତି ଗବା ସ୍ୱୀୟ ମନ ବୃଷଭ ଇନ୍ଦ୍ରିୟଣ ସହ, ଆମର ଆପଣ ମନରୂପ ବୃଷଭକୁ ଆମର ଇନ୍ଦ୍ରିୟମାନଙ୍କ ରୂପ ଗାଭୀ ସହିତ ଦୂରେଇ ନିଅନ୍ତୁ ନାହିଁ, ଆନନ୍ଦ ପ୍ରଦାନ କରନ୍ତୁ। ଏହି ଭାବରେ ଏ ଗୋବିନ୍ଦ ଶବ୍ଦଟି ବ୍ୟବହାର କରିଛନ୍ତି, ସେମାନେ କ୍ରନ୍ଦନ କରୁଛନ୍ତି। ଗୋବିନ୍ଦ ଦାମୋଦର ମାଧବୀ ଇତି, ଦାମୋଦର କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ଭାବ ତାଙ୍କର ଥିଲା ନା ମାତର ମା ଜୟୀ, ଦାମୋଦର ମା ଯଶୋଦା ତାଙ୍କୁ ବାନ୍ଧିଥିଲେ ଦାମୋଦର, ତେଣୁ ତୁମେ ଯଦି ଚାଲିଯିବ ତାଙ୍କ ମା ତୁମ ମା ମୃତ୍ୟୁବରଣ କରିବେ, ତୁମ ମାଙ୍କୁ ହତ୍ୟା କର ନାହିଁ, ଯଦି ନ ଆସିବ ତାହେଲେ ସେ ମୃତ୍ୟୁବରଣ କରିବେ। ତେଣୁ ଦାମୋଦର ଶବ୍ଦର ଭାବ ହେଉଛି ଏଇଟା। ମାଧବ ଶବ୍ଦର ଅର୍ଥ ହେଉଛି କ'ଣ ନା, ମାଧବ ତୁମେ ଆମର ସ୍ୱାମୀ ନୁହଁ, ମାଧବ ଯଦି ସ୍ୱାମୀ ହେଇଥାନ୍ତେ ତାହେଲେ ତାଙ୍କର ଅଧିକାର ଥିଲା ସେ ସ୍ତ୍ରୀଙ୍କୁ ହତ୍ୟା କରିପାରିଥାନ୍ତେ, ସ୍ୱାମୀ ସିଏ କରିପାରିବେ, କିନ୍ତୁ ତମେ ଆମର ସ୍ୱାମୀ ନୁହଁ, ତମେ ଆମର ହତ୍ୟା କରିବା କଥା ନୁହଁ, ତମେ ମାଧବ। ଏଇଭଳି ଭାବେ ଏ ଶ୍ଳୋକ ସବୁ କହିଛନ୍ତି, କ୍ରନ୍ଦନ କରୁଥିଲେ। ଆଉ ଅକ୍ରୁର କିଛି କହିଲେ ନାହିଁ, କିଛି ସାନ୍ତ୍ୱନା ଦେଲେନି, କିଛି କଲେ ନାହିଁ, ତେଣୁ ସେ କହିଲେ ଇଏ ଅକ୍ରୁର ନା କ୍ରୁର। ଏଇଭଳି ଭାବେ ତାଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଲା ଅକ୍ରୁର। ତେଣୁ ଆ ପରେ ସବୁ ବର୍ଣ୍ଣନା କରାଯିବ, ଅକ୍ରୁର ଏ ମଣିପୁର ହିଁ ପଳେଇବେ, ଏ ଘଟଣା ସବୁ ଆସିବ। ତେଣୁ ଅକ୍ରୁର ଏଠି ସେଠି କୁହାଯାଉଛି, ସେ କୃଷ୍ଣଙ୍କୁ ବୃନ୍ଦାବନ ନେଇ ଆସିଥିଲେ। ଜୀବ ଗୋସ୍ୱାମୀ କହୁଛନ୍ତି ଯେ କୃତବର୍ମା କଂସ ସହିତ ସଂଶ୍ଳିଷ୍ଟ ଥିଲେ, କୃତବର୍ମା ମଧ୍ୟ କଂସର ରାଜ୍ୟରେ ସବୁ କାର୍ଯ୍ୟ କରୁଥିଲେ, କଂସଙ୍କର କାର୍ଯ୍ୟ କରୁଥିଲେ। ସେମାନେ ଉଭୟ ଭୋଜବଂଶର ସଦସ୍ୟ ଯୋଗୁଁ କୃତବର୍ମା ଏହିପରି ଭାବରେ ବର୍ତ୍ତମାନ ଦୁଃଖ ଭୋଗ କରୁଛନ୍ତି, ଭୋଜବଂଶରେ ଆସିଛନ୍ତି ଏମାନେ। ତେଣୁ ଭୋଜବଂଶରେ ଭୋଜ ରାଜ ହେଉଛନ୍ତି ଉଗ୍ରସେନ, ଉଗ୍ରସେନକୁ ବନ୍ଦୀ କରିକିରି କଂସ ରାଜା ହୋଇଥିଲେ, ତେଣୁ ତାଙ୍କୁ ସେ ସାହାଯ୍ୟ କରୁଥିଲେ, ତେଣୁ ତାଙ୍କର ମଧ୍ୟ ମତି ଭ୍ରମ ହୋଇଯାଇଥିଲା। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଗୋଟିଏ ବିକଳ୍ପ ବିଶ୍ଳେଷଣ ନିବେଦନ କରିଛନ୍ତି। ସତ୍ରାଜିତ ଯେହେତୁ ଶ୍ରୀକୃଷ୍ଣଙ୍କୁ ଅପମାନିତ କରିଥିଲେ ଏବଂ ଦ୍ୱାରକାରେ ତାଙ୍କ ସମ୍ବନ୍ଧରେ ମିଥ୍ୟା ଗୁଜବ ପ୍ରଚାର କରିଥିଲେ, ତେଣୁ ଅକ୍ରୁର କୃତବର୍ମା ଉଭୟ ଏଥିରେ କ୍ରୁଧ ହୋଇଥିଲେ। ମୁଁ ଏଇଟା କହିଲି, ଯେଉଁ ଇଏ କରିଥିଲେ ତାଙ୍କର ଭଗବାନ ଭକ୍ତ ଏଇଟା ସହିପାରିବେ ନାହିଁ। ଭଗବାନ ବିରୁଦ୍ଧରେ ଯେତେବେଳେ ମହାପ୍ରଭୁ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ଯେତେବେଳେ ଯାଇଥିଲେ ବାରଣାସୀକୁ, ବୃନ୍ଦାବନ ଯାଉଥିଲେ, ବାରଣାସୀରେ ସେ କିଛି ଦିନ ରହିଥିଲେ। ସେହି ସମୟରେ କାଶୀ ବା ବାରଣାସୀ, କାଶୀରେ ଯେଉଁ ଥିଲେ ମାୟାବାଦୀ ସନ୍ନ୍ୟାସୀ ପ୍ରକାଶାନନ୍ଦ ସରସ୍ୱତୀ, 60,000 ଶିଷ୍ୟ ତାଙ୍କର, ସେମାନେ ସବୁ ବିଶେଷ ଭାବରେ ପ୍ରକାଶାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କର ନିନ୍ଦା କରୁଥିଲେ, କହୁଥିଲେ ଇଏ ଆମର ଆସିଛନ୍ତି, ଆମର ଏଇ ଧାରାର ସନ୍ନ୍ୟାସୀ, ଇଏ ଆମ ସହିତ ଆଲୋଚନା କରିବା କଥା, ବ୍ରହ୍ମଚିନ୍ତନ କରିବା କଥା, ଇଏ ଯେଉଁ କ'ଣ ଗୋଟେ ଇଏ ଭଳି ଯାଇକିରି ରାସ୍ତାରେ କୀର୍ତ୍ତନ କରୁଛନ୍ତି, ବହୁତ ସୁନ୍ଦର ଶ୍ଳୋକଟି ଶବ୍ଦ ବ୍ୟବହାର କରୁଛନ୍ତି, ଗୋଟେ କ'ଣ ପାଗଳ ଭଳି ଯାଇକି ନୃତ୍ୟ କରୁଛନ୍ତି, ଏଇସବୁ କ'ଣ କରିବା କଥା, ଏଇଭଳି ଭାବରେ ସବୁ କହୁଥିଲେ ପ୍ରକାଶାନନ୍ଦ ସରସ୍ୱତୀ ଭଗବାନଙ୍କର ନିନ୍ଦା କରୁଥିଲେ। କିନ୍ତୁ ମହାପ୍ରଭୁଙ୍କର ଯେଉଁମାନେ ନିଜ ଜନ ସେ ସହିପାରୁନଥିଲେ, ତେଣୁ ସେ ଯାଇକିରି ଜଣେ ଜଣେ ବ୍ରାହ୍ମଣ ଜଣେ ଅଛନ୍ତି, ସାନ ଓଡ଼ିଆ ବ୍ରାହ୍ମଣ ନା କିଏ ଜଣେ, ସେ ଯାଇକିରି ଗୋଟେ ବ୍ୟବସ୍ଥା କଲେ, ଗୋଟେ ମିଟିଂର ବ୍ୟବସ୍ଥା କଲେ। ପ୍ରକାଶାନନ୍ଦ ସରସ୍ୱତୀ ଏମାନେ ସବୁ ଆସିଲେ, ମହାପ୍ରଭୁ ସାଧାରଣତଃ ଯାଉନଥିଲେ ତାଙ୍କ ପାଖକୁ, କିନ୍ତୁ ଯେହେତୁ ତାଙ୍କର ଭକ୍ତମାନେ ଚାହୁଁଛନ୍ତି ତେଣୁ ସେ ଯାଇଥିଲେ, ଏସବୁ ଆଲୋଚନା କରାଯାଇଛି। ତେଣୁ ସେଇଠି ସବୁ ପ୍ରକାଶାନନ୍ଦ ସରସ୍ୱତୀ ଏବଂ ତାଙ୍କର ଶିଷ୍ୟମାନେ ମହାପ୍ରଭୁଙ୍କର ଧାରାକୁ ଗ୍ରହଣ କଲେ, ମହାପ୍ରଭୁଙ୍କୁ ସେମାନେ ନିନ୍ଦା କରୁଥିଲେ, ତେଣୁ ନିନ୍ଦା ଭକ୍ତମାନେ ସହିପାରିବେ ନାହିଁ, ଭଗବାନଙ୍କ ନିନ୍ଦାକୁ ସେମାନେ ସହିପାରିବେ ନାହିଁ। ତେଣୁ ଇଏ ମଧ୍ୟ ଅକ୍ରୁର ଏବଂ କୃତବର୍ମା ମଧ୍ୟ ଯେହେତୁ ଭଗବାନଙ୍କ ବିରୁଦ୍ଧରେ ନିନ୍ଦା କରିଥିଲେ ସତ୍ରାଜିତ, ସେଥିପାଇଁ ସେ ସହିପାରିନଥିଲେ, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ଏବଂ ତେଣୁ ଅକ୍ରୁର କୃତବର୍ମା ଉଭୟ ଏଥିରେ କ୍ରୁଧ ହୋଇଥିଲେ। ସ୍ୱାଭାବିକ ପରିସ୍ଥିତିରେ ଅକ୍ରୁର କୃତବର୍ମା ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ସୁନ୍ଦରୀ ସତ୍ୟଭାମାକୁ ବିବାହ କରିଛନ୍ତି, ଶୁଦ୍ଧ ଭକ୍ତ ହୋଇଥିବା ହେତୁ ସେମାନେ ଅସୁଖୀ ହୋଇପାରିନଥାନ୍ତେ, ବା ସେମାନେ ଶ୍ରୀ ଭଗବାନଙ୍କର ଈର୍ଷା ପରାୟଣ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହୋଇନଥିଲେ। ଏଣୁ ସେମାନଙ୍କ ପ୍ରତିପକ୍ଷ ରୂପେ ଆଚରଣ ପନ୍ଥାର ଆପାତ ଦୃଷ୍ଟିରୁ ଅନ୍ତରାଳରେ ଅନ୍ୟ କୌଣସି ଉଦ୍ଦେଶ୍ୟ ଥିଲା, ତେଣୁ ଏ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏଇଟା, କାହିଁକି ସେ ଏଭଳି ଭାବରେ ସତ୍ରାଜିତ ବ୍ୟବହାର କଲେ। ଏଇଭଳି ଭାବରେ ଆମର ବର୍ତ୍ତମାନ ସମୟ ହୋଇଯାଇଛି, ମୁଁ କଥା ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।